आकाशवाणी संबलपुर आंचलिक खबर पढ़ुचन तर्पण कुमार प्रधान। जुहार, पहला मुखिया खबर। सर्वभारतीय पुलिस महानिर्देशकों सम्मेलन प्रधानमंत्री उपस्थिति थी देशर आईन श्रृंखला परिस्थिति बाबद आलोचना। ओडिशा के 2026 मसीहा मार्च शेष तक नक्सल मुक्त करा कहले बीएसएफ आईजी। मेट्रो रेल प्रकल्प पहला खेप काम आएबा 2027 मसीहा तक शेष होबार बादे सूचना देले भुवनेश्वर सांसद। और राज्यस्तरीय शिशु क्रीड़ा महोत्सव उत्साह हेला उद्यापित। एथर पूरा खबर। भुवनेश्वर चली थिबार सर्वभारतीय पुलिस महानिर्देशकों सम्मेलन दुई नंबर दिन आज प्रधानमंत्री नरेन्द्र मोदी जोग दैछन। सम्मेलन थी आज देशर आभ्यंतरीण सुरक्षा आईन श्रृंखला परिस्थिति बाबदे भिन्न भिन्न राज्य आउ केन्द्रशासित इलाकार वरिष्ठ पुलिस अधिकारी सेमानकर मत प्रधानमंत्री उपस्थिति थी बैठक थी देछन। आतंकवाद आउ वामपंथी उग्रवाद मुकाबला, साइबर सुरक्षा, बेआईन अनुप्रवेश, शरणार्थी समस्यार समाधान, निशा कारबार रुकबार, महिला विरोध न हिंसा, नुआ अपराधिक आईन कार्यकारिता बागिर भिन्न भिन्न प्रसंग थी बैठक थी टिकिनिखि आलोचना चली। परिवर्तित परिस्थिति के नजर थी रखिकर समस्यार मुकाबला दिगे भविष्य कार्यपन्था बाबदे विस्तृत चिठा तैयार होबार संभावना रही। बैठक थी स्वराष्ट्र मंत्री अमित शाह, जातीय सुरक्षा परामर्शदाता अजित डोभाल प्रमुख जोग दैछन। ई तीन दिनिया सम्मेलनी आइबाकेल उद्यापित हेबा। स्वराष्ट्र मंत्री अमित शाह गलाकेल ई सम्मेलन के उद्घाटन करथिले। एनु जने दिया जाय पारे जे ई सम्मेलनी आउ अलगा कार्यक्रम थी जोग देबार लागि प्रधानमंत्री नरेन्द्र मोदी तीन दिनिया ओडिशा गस्ती आसीछन। ओडिशा के 2026 मसीहा मार्च मास तक नक्सल मुक्त करबार के प्रयास जारी रहिछे बोली बीएसएफ आईजी चारुध्वज अग्रवाल कहिछन। बीएसएफ रो वार्षिक सांबादिक सम्मेलन थी श्री अग्रवाल कहिछन जे देशर 38 जिला थी माओवादी सक्रिय अछन। सेथिर भितरु ओडिशार 60 जिलानु माओवादी मानकर कार्यकलाप जारी रहिछे। ओडिशानु बहुत कम नक्सल थिवार बेले खास करी छत्तीसगढ़ आर आंध्र केडर रो माओवादी सक्रिय अछन। बीएसएफ आईजी कहिछन जे ई बछर ओडिशानु 24 नु अटका माओवादी आत्मसमर्पण करिछन। बीएसएफ तरफ नक्सल विरोधी अभियान जारी रहबा एथिलागि पुलिस आ गुइंदा विभाग संगे समन्वय रखिकर काम करा जिबा। माओवादी गतिविधि उपरे नजर रखबा लागि अत्याधुनिक ज्ञानकौशल थिवार ड्रोन आर सेटेलाइट सर्भिलांस व्यवहार करा जाउछे बोली श्री अग्रवाल कहिछन। आयुष्मान भारत प्रधानमंत्री जन आरोग्य योजना अधीन थी गला 25 तारीख तक 70 बछर नु अटका वरिष्ठ नागरिक मान को लागि पाखापाखि 14 लाख आयुष्मान व्यय बंधन कार्ड जारी करा जाइछे बोली केन्द्र स्वास्थ्य आउ परिवार कल्याण राष्ट्रमंत्री प्रताप राव यादव कहिछन। लोकसभाते गलाकाल गुटे प्रश्नर लिखित उत्तर देकरी से कहिछन जे सामाजिक आउ अर्थनैतिक स्थिति निर्विशेष थी 70 बछर नु अटका वरिष्ठ नागरिक मान को ई योजना अधीन थी 5 लाख टंका तक महालिया चिकित्सा सुविधा दिजार व्यवस्था रही। एति पखापाखि 6 कोटी वरिष्ठ नागरिक सामिल हे। योजना थी 13173 घर डाक्तखाना के मिसेकर 29870 हस्पिटाल के सामिल कर मंत्री कहीछन। विद्यालय मान के चली थार मध्यान भोजन योजनार खर्च के राज्य सरकार बढ़ईन। मिलिथिबार सूचना अनुसार प्रथम श्रेणी नु पंचम श्रेणी पिलांकर लागि फी पिला पिछा 7.64 खर्चा करा जिबा। आघनो ए बर्गर पिला मानकर लागि मध्यान भोजन खर्चा 5.90 थिला। सेंदा 6-8 क्लासर छात्र छात्रिंक लागि मध्यान भोजन खर्चा 10.94 के बढ़ा जाइछे। आघनो ए बर्गर छात्र छात्री मानकर लागि सरकार फी पिला पिछा 8.82 मध्यान भोजन बाबद खर्चा करुथिले। आयबाकेलनु बढ़ीथिबार मध्यान भोजन खर्चा राइजे लागू हेबा बोली जनापड़िछे। राज्य सरकार खाउटी मानकरनु आलू आर प्याज चाहिदा पूरण करबार लागि 60 राज्यनु आलू प्याज आमदानी करुछन बोली खाद्य जोगाण मंत्री कृष्णचंद्र पात्र कहिछन। से कहिछन जे पश्चिमबंग, उत्तर प्रदेश आर पंजाबनु राज्य के आलू अना जाउछे। सेआडे महाराष्ट्र, कर्णाटक, आंध्रप्रदेश आर तेलंगानानु प्याज अना जाउछे। राज्य दरकार पड़ुथिबार आलू महजूद रहिछे बोली मंत्री श्री पात्र कहिछन। से कहिछन जे उत्तर प्रदेशनु आलू आसबाटा मूल हेछे आउ राज्य आलू संकट नै रहे। राज्य सरकार पंजाब सरकार संगे आलू आमदानी नहीं जोगाजोग थी अछन। बजार थी आलुर दाम नाई बढ़ी बोली से कहिछन। चढ़ा दाम थी बिक्री करुथिबार व्यवसायी विरोध नो कार्यानुष्ठान नियाजिबा बोली मंत्री सतर्क कर देइछन। से कहिछन जे पश्चिमबंग आलू उपरे ओडिशार निर्भरशीलता कमिछे। आयबा देढ़ बरस भितरे ओडिशा आलू उत्पादन थी स्वावलम्बी हेपारबा बोली मंत्री श्री पात्र कहिछन। भारतीय जनता पार्टी सांगठनिक कर्मशाला आज भुवनेश्वर नु मूल हेछे। ରାଜ୍ୟ ଶାଖା ସଭାପତି ମନମୋହନ ସାମଲକର ଅଧ୍ୟକ୍ଷତାଥି ଚାଲିଥିବାର ଏହି କର୍ମଶାଳାଥି ସାଂଗଠନିକ ନିର୍ବାଚନ ଆଉ ଦଳୀୟ ସଦସ୍ୟତା ବାବଦେ ଟିକିନିଖି ଆଲୋଚନା ହେଉଛି। ବୁଥ୍ ସ୍ତରନୁ ରାଜ୍ୟ ସ୍ତର ତକ୍ ସାଂଗଠନିକ ନିର୍ବାଚନ ଲାଗି କାର୍ଯ୍ୟସୂଚୀ ତିଆରି ଉପରେ ବିଲ୍ ଏହି ବୈଠକଥି ଆଲୋଚନା ଚାଲିଛି। ବୈଠକଥି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆର୍ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଅଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପହେଲା ଖେପ୍ କାମ ଆଇବା 2027 ଡିସେମ୍ବର ମାସ ତକ୍ ଶେଷ ହେବା ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍। ଆଜି ମେଟ୍ରୋ ପ୍ରକଳ୍ପ କାର୍ଯ୍ୟାଳୟନୁ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରବାର ଉତ୍ତରୁ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ ଯେ ପହେଲା ଖେପେ ମୋଟ 20 ଷ୍ଟେସନ ସହିତ 26 କିଲୋମିଟର କାମ ହେବା। ଏ ରୁଟ୍ଥି ମୋଟ 13 ଟ୍ରେନ୍ ଚାଲବା। ଫି ଟ୍ରେନ୍ଥି 3 କରି କୋଚ୍ ରହିବା ବୋଲି ଜଣାପଡ଼ିଛି। ପ୍ରକଳ୍ପ ଲାଗି ଦରକାର ପଡ଼ୁଥିବାର 92 ଏକର ଜମି ମିଳିସାରିଛି ଆଉ 15 ଏକର ଜମି ଖୁବ୍ ଜଲ୍ଦି ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଛି ବୋଲି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍। ରାଜ୍ୟର ଶିଶୁ ସୁରକ୍ଷା ସମିତି ତରଫୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରୁ ଚାଲିଥିବା ଶିଶୁ କ୍ରୀଡ଼ା ପ୍ରତିଯୋଗିତା ଉତ୍ସାହ ଉଦ୍ଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶିକା ମନୀଷା ବାନାର୍ଜୀ, ୟୁନିସେଫ୍ ଓଡ଼ିଶା ମୁଖ୍ୟ ୱିଲିୟମ୍ ହାନ୍ଲେନ୍, ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ଓଡ଼ିଶା ମୁଖ୍ୟ ହିମାଂଶୁ ବଳ ଯୋଗ ଦେଇକରି ରାଜ୍ୟସ୍ତରୀୟ କ୍ରୀଡ଼ା ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ। ଉତ୍ସବଟି 30 ଜିଲ୍ଲାର 500 ପ୍ରତିଯୋଗୀ 100 ମିଟର ଦୌଡ଼, 200 ମିଟର ଦୌଡ଼, କ୍ୟାରମ୍, ଚେସ୍, ରିଲେ ରେସ୍, ଫୁଟବଲ, ଲଙ୍ଗଜମ୍ପ, ହାଇଜମ୍ପ ବାଗିର ପ୍ରତିଯୋଗିତାଥି ଭାଗ ନେଇଥିଲେ। ପ୍ରସ୍ତାବିତ ଓଡ଼ିଶା ସାମୁଦ୍ରିକ ମାଛଧରା ନିୟନ୍ତ୍ରଣ ସଂଶୋଧନ ଅଧିନିୟମ 2024 ବାବଦେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ତରଫୁ ମତାମତ ଆହ୍ୱାନ କରାଯାଇଛି। ଇଚ୍ଛୁକ ଲୋକ ଆର୍ ଅନୁଷ୍ଠାନ ଇଂଲିଶ କି ଓଡ଼ିଆ ଭାଷାଥି ତାଙ୍କର ମତାମତ ପଠାଇବାରକେ କୁହାଯାଇଛି। ମତାମତର 2 ନକଲ କଟକ ନଥିବାର ମତ୍ସ୍ୟ ନିର୍ଦ୍ଦେଶାଳୟକେ ପୋଷ୍ଟ ପଠାଇବାରକେ କୁହାଯାଇଛି। ସେଆଡ଼େ ଅନ୍ଲାଇନ୍ ଜରିଏ ମତାମତ ପଠାବାର ଲାଗି ଇମେଲ୍ ଠିକନା director.odfish@gmail.com ଥି ପଠାଇ ପାରିବେ। 10 ଭିତରେ ମତାମତ ପଠାବାରକେ ମତ୍ସ୍ୟ ପ୍ରାଣୀ ସମ୍ପଦ ବିଭାଗ ତରଫୁ କୁହାଯାଇଛି। ବୌଦ୍ଧ ଜିଲ୍ଲା ପୁରୁଣା କଟକର ମିନି ଷ୍ଟାଡିୟମ୍ରୁ 4 ରାଜ୍ୟସ୍ତରୀୟ ମା ଭୈରବୀ ମହୋତ୍ସବ ଉଦ୍ଘାଟିତ ହୋଇଛି। ଏ ଅବସରରେ ଗୋଟିଏ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରିଛି। ଏଥିରେ ସ୍ଥାନୀୟ କଳାକାର ଆଉ ଜିଲ୍ଲା ବାହାରର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ମହୋତ୍ସବ ପଡ଼ିଆନୁ ଲୁକର ଭିଡ଼ ଜମିଥିବାର ବେଳେ ମୀନାବଜାର ସହିତ ଭିନ୍ ଭିନ୍ ବ୍ୟବସାୟିକ ଷ୍ଟଲ୍ ଖୋଲାଯାଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ରୁ ଲୋକକଳା ମହାକୁମ୍ଭ ନୃତ୍ୟ ସଙ୍ଗମ ଉଦ୍ଘାଟିତ ହୋଇଯାଇଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ, ରାଜ୍ୟ ସରକାର ଆଉ ପ୍ରତିଭା ଅନୁଷ୍ଠାନ ମିଶିକରି କରିଥିବାର ଏହି କାର୍ଯ୍ୟକ୍ରମକେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ଉଦ୍ଘାଟନ କରିଥିଲେ। ଏନ୍ତା କାର୍ଯ୍ୟକ୍ରମ ଲୁକେଇ ଯାଉଥିବା ଲୋକକଲା ଆଉ ଲୋକ ସଂସ୍କୃତିକେ ଉଜ୍ଜୀବିତ ରଖବାର୍ତ୍ତି ସାହାଯ୍ୟ କରିବା ବୋଲି ସେ କହିଥିଲେ। ଏହି ଅବସରରେ ଭିନ୍ ଭିନ୍ ଯୁବ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା। ବୌଦ୍ଧ କଚେରୀ ପଡ଼ିଆନୁ ଆଇବା 2 ତାରିଖରୁ 5 ବୌଦ୍ଧ ମହୋତ୍ସବ ହେବା। ଏହି ଅବସରରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କର ସଭାପତିତ୍ୱଥି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ମହୋତ୍ସବକେ ସୁରୁଖୁରୁଥି ପରିଚାଳନା କରବାର ଲାଗି ଭିନ୍ ଭିନ୍ କମିଟି ଗଠନ କରାଯିବା। ମହୋତ୍ସବ ସମିଆଥି ଫି ଦିନ ଜିଲ୍ଲା ଆଉ ରାଜ୍ୟ ବାହାରର କଳାକାରମାନଙ୍କ ତରଫୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଓ ବୀରମହାରାଜପୁର ବନାଞ୍ଚଳର ଜଙ୍ଗଲ ପାଖର କେତେ ଗାଁ ନ ପାଖାପାଖି 20-25 ଘର ହାତୀ 2 ଧରିକରି ଧାନ ଫସଲ ନଷ୍ଟ କରୁଥିବାର ଅଭିଯୋଗ ହେଉଛି। ଉଲୁଣ୍ଡା ବ୍ଲକ୍ନ ଜାୟଲୋକ, କୋଟସମଲେଇ, ଜୌରା ଭୌରା, ଏଚ୍ ପତ୍ରାପାଲି, ଖମାଲୋଏ ପଞ୍ଚାୟତର ହେକ୍ଟର ହେକ୍ଟର ପାଚଲା ଧାନ ନୁକସାନ କରୁଛନ୍। ସେଆଡ଼େ ଜଙ୍ଗଲ ବିଭାଗ ତରଫୁ ହାତୀମାନଙ୍କେ ଜଙ୍ଗଲ ଆଡ଼କେ ଖେଦବାର ଲାଗି ଚେଷ୍ଟା କରାଯାଉଥିଲେ ବିଲ୍ ହାତୀମାନେ ଗାଁ ମୁହାଁ ହେଉଛନ୍। ନୁକସାନ ହେଉଥିବା ଚାଷୀମାନେ କ୍ଷତିପୂରଣ ଲାଗି ଜିଲ୍ଲା ପ୍ରଶାସନ ପାଖେ ଦାବି କରିଛନ୍। ଏହାଦେ ପାଣିପାଗ। ଦକ୍ଷିଣ ବଙ୍ଗୋପସାଗରନୁ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବଥି ରାଜ୍ୟର କେତେଟା ଜାଗାନୁ ଆଇଜ୍ ଭିଲ୍ ବାଦିଲିଆ ପାଗ ଜାରି ରହିଛି। ଓଡ଼ିଶାର ସମୁଦ୍ର ଖଣି ଇଲାକାର କେତେଟା ଜାଗାନୁ ସାମାନ୍ୟ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ତରଫୁ କୁହାଯାଇଛି। କୋହଲା ପାଗ ଆର୍ ବର୍ଷା ଲାଗି ଥଣ୍ଡା ବଢ଼ିଛି। ଶେଷ ମୁଖ୍ୟ ଖବର ଫେର୍ ଘାଏ। ସର୍ବଭାରତୀୟ ପୁଲିସ୍ ମହାନିର୍ଦ୍ଦେଶକଙ୍କର ସମ୍ମିଳନୀନୁ ପ୍ରଧାନମନ୍ତ୍ରୀଙ୍କର ଉପସ୍ଥିତି ଥି ଦେଶର ଆଇନ ଶୃଙ୍ଖଳା ପରିସ୍ଥିତି ବାବଦେ ହେଲା ଆଲୋଚନା। ଓଡ଼ିଶାକେ 2026 ମାର୍ଚ୍ଚ ଶେଷ ତକ୍ ନକ୍ସଲମୁକ୍ତ କରାଯିବା କହିଲେ ବିଏସ୍ଏଫ୍ ଆଇଜି। ମେଟ୍ରୋ ରେଲ୍ ପ୍ରକଳ୍ପର ପହେଲା ଖେପ୍ କାମ ଆଇବା 2027 ତକ୍ ଶେଷ ହେବାର ବାବଦେ ସୂଚନା ଦେଲେ ଭୁବନେଶ୍ୱର ସାଂସଦ। ଆଉର୍ ରାଜ୍ୟସ୍ତରୀୟ ଶିଶୁ କ୍ରୀଡ଼ା ମହୋତ୍ସବ ଉତ୍ସାହ ହେଲା ଉଦ୍ଯାପିତ। ଆଜିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଜୁହାର।